କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ବିଗତ 10 ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଦେଶରୁ ଗରିବୀ ଦୂର କରିଛି କହିଲେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତାକାଲି ଓଡ଼ିଶାରେ କରିବେ ନିର୍ବାଚନୀ ପ୍ରଚାର। ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ଏବଂ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ସୂଚନା। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଭବାନୀପାଟଣାଠାରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଭବାନୀପାଟଣାସ୍ଥିତ ଲାଲବାହାଦୁର ଷ୍ଟାଡିୟମ୍ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ସିଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଗତ 10 ବର୍ଷରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରୁ ଗରିବୀ ହଟାଇଛି ବୋଲି ସେ କହିଛନ୍ତି। ଆଗାମୀ 5 ବର୍ଷରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ଏବଂ ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଆୟୁଷ୍ମାନ ଭାରତ କାର୍ଡ ସମସ୍ତଙ୍କୁ ଉପଲବ୍ଧ ହେବ ବୋଲି ଶ୍ରୀ ସିଂ କହିଛନ୍ତି।
ମୈଁ ଦାବି କେ ସାଥ କହି ସକତା ହୁଁ ହମାରେ ପ୍ରଧାନମନ୍ତ୍ରୀ ମୋଦୀ ଜୀ କେ ଆନେ କେ ବାଦ 8-9 ବର୍ଷୋଁ କେ ଅନ୍ଦର ହି ହମ ଲୋଗୋଁ ନେ ଭାରତ ସେ 25 କରୋଡ଼ ଲୋଗୋଁ କୋ ଗରିବୀ ରେଖା ସେ ବାହାର କରନେ ମେ କାମଯାବି ହାସିଲ କି ହେ ୟହ ମୈଁ ନହିଁ କହ ରହା ହୁଁ ବଲକି ସାରୀ ଦୁନିଆ କି ବିତ୍ତୀୟ ସଂସ୍ଥାଏଁ କହ ରହୀ ହୈ ଭାରତ କା ନୀତି ଆୟୋଗ ଇସ ବାତ କୋ କହ ରହା ହେ ଜୋ କାମ କାଂଗ୍ରେସ ନହିଁ କର ପାଇ କଭି ଉସ କାମ କୋ କରନେ କା ଜୋ ମୁହିମ ପ୍ରାରମ୍ଭ କିୟା ଥା ହମାରେ ପ୍ରଧାନମନ୍ତ୍ରୀ ନେ ଉସକୋ କାଫି ହଦ ତକ ଉନ୍ହୋନେ ପୁରା କିୟା ହେ ହମାରା ୟେ ଚରିତ୍ର ହେ କି ହମ ଜୋ କହତେ ହେଁ ଓ ହମ କରତେ ହେଁ। मैं आज आपको कहने के लिए आया हूं बहनों भाइयों, 10 से लेकर 15 वर्ष के अंदर हिंदुस्तान में कोई भी गरीब शेष नहीं बचेगा, यह मोदी की पक्की गारंटी है। इस हिंदुस्तान में एक भी व्यक्ति शेष नहीं बचेगा आगामी 5 से लेकर 5 वर्षों के अंदर जिसके पास रहने के लिए पक्का मकान न मुहैया।
କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ରାୟଗଡ଼ାଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଏଥର ଓଡ଼ିଶାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। 10 ବର୍ଷ ମଧ୍ୟରେ ବିଜେପି ନେତୃତ୍ୱାଧୀନ ସରକାର 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ଆଗାମୀ 10-15 ବର୍ଷ ବିଜେପି ପୁଣି ସରକାର ଗଠନ କଲେ ଦେଶରେ ଦାରିଦ୍ର୍ୟ ଦୂର ହେବ ବୋଲି ସେ କହିଛନ୍ତି। ଆୟୁଷ୍ମାନ ଯୋଜନାରେ ବିଜେପି ସରକାର ଆଗାମୀ ଦିନରେ 70 ବର୍ଷ ବୟସର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ମୋଦିଙ୍କ ନେତୃତ୍ୱାଧୀନ ସରକାର ଅମଳରେ ଭାରତ ବିଶ୍ୱର 5ମ ଅର୍ଥନୀତି ବ୍ୟବସ୍ଥା ପାଲଟିଛି। ଆଗାମୀ ଦିନରେ ବିଶ୍ୱର 3ୟ ଅର୍ଥନୀତି ପାଲଟିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ଆଗାମୀ 5 ବର୍ଷରେ 3 କୋଟି ମହିଳାଙ୍କୁ ଲକ୍ଷ୍ୟଭେଦ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 10 ତାରିଖରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ମୋଦିଙ୍କ ରୋଡ୍ ଶୋ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ 50 ପ୍ଲାଟୁନ୍ ପୁଲିସ୍ ଫୋର୍ସର ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ 350 ଜଣ ପୁଲିସ୍ ଅଧିକାରୀ ମୁତୟନ ହେବେ। ଆସନ୍ତା 10 ଓ 11 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ରୋଡ୍ ଶୋ ଏବଂ କନ୍ଧମାଳ ବରଗଡ଼ ଓ ବଲାଙ୍ଗୀର ସଭାସ୍ଥଳକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅପରାହ୍ନ 3ଟାରେ କୃଷ୍ଣପ୍ରସାଦ ଏବଂ 4:15ରେ ପିପିଲିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତାକାଲି ପୂର୍ବାହ୍ନ 10:30ରେ ମାଲକାନଗିରି ଜିଲ୍ଲା କାଲିମେଳାଠାରେ ଏବଂ ମଧ୍ୟାହ୍ନ 12:10ରେ ଚିତ୍ରକୁଣ୍ଡାଠାରେ ଏବଂ ଅପରାହ୍ନ 3ଟାରେ ଆସ୍କା ଲୋକସଭା ଅନ୍ତର୍ଗତ ଖଲିକୋଟଠାରେ ଅନୁଷ୍ଠିତ ଜନସଭାରେ ଯୋଗଦେବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି କୋରାପୁଟ ଜିଲ୍ଲାର କୁନ୍ଦ୍ରାଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିଶ୍ୱରେ ଶୀର୍ଷସ୍ଥାନ ଅଧିକାର କରିଛି ଏବଂ ଦେଶବାସୀ ପୁନର୍ବାର ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହାନ୍ତି ବୋଲି ସେ କହିଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ଭାରତବର୍ଷରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ରୂପେ ରୂପାନ୍ତରିତ ହୋଇପାରିବ ବୋଲି ସେ କହିଛନ୍ତି। ଛତିଶଗଡ଼ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ କଶ୍ୟପ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସହାୟ ଆଜି ନବରଙ୍ଗପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ଦେଶର ବିକାଶ ଭାଗିଦାରୀରେ ସାମିଲ ହେବା ପାଇଁ ବିଜେପି ସରକାର ଗଠନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ତିନୋଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର ତିନୋଟି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ସମ୍ଭାଦଦାତା ଦୀପକ କୁମାର ବେହେରାଙ୍କ ରିପୋର୍ଟ।
ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ତିନୋଟି ନିର୍ବାଚନ ମଣ୍ଡଳୀ ଯଥା ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର ଓ ଏକାମ୍ର ଭୁବନେଶ୍ୱର ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ତିନୋଟି ଆସନ ପାଇଁ ମୋଟ 39 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ 9 ତାରିଖ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଧାର୍ଯ୍ୟ ହୋଇଛି। ଭୁବନେଶ୍ୱର ମଧ୍ୟ ଆସନ ପାଇଁ ସର୍ବାଧିକ 14 ଜଣ ପ୍ରାର୍ଥୀ ରହିଛନ୍ତି। ଏହି ଆସନରୁ ବିଜେଡିରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦଳ ପୁନର୍ବାର ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ଜଗନ୍ନାଥ ପ୍ରଧାନ ଓ କଂଗ୍ରେସରୁ ପ୍ରକାଶ ଚନ୍ଦ୍ର ଜେନା ପ୍ରାର୍ଥୀ ହୋଇଛନ୍ତି। ସେହିପରି ଏକାମ୍ର ଆସନ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପୁଣି ଥରେ ବିଜେଡି ପ୍ରାର୍ଥୀ କରିଛି। ବିଜେପି ଏହି ଆସନ ପାଇଁ ବାବୁ ସିଂଙ୍କୁ ଦଳୀୟ ପ୍ରାର୍ଥୀ କରିଥିବା ବେଳେ ପ୍ରଶାନ୍ତ କୁମାର ଚମ୍ପତିଙ୍କୁ କଂଗ୍ରେସ ଦଳ ପ୍ରାର୍ଥୀ କରିଛି। ଅନ୍ୟପଟେ ଚଳିତ ନିର୍ବାଚନରେ ଭୁବନେଶ୍ୱରର ଉତ୍ତର ଆସନରୁ 13 ଜଣ ପ୍ରାର୍ଥୀ ରହିଛନ୍ତି। ବିଜେଡିରୁ ବିଧାୟକ ସୁଶାନ୍ତ କୁମାର ରାଉତ ପୁନର୍ବାର ଏହି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେପି ଏଠାରୁ ପ୍ରାର୍ଥୀ କରିଛି। କଂଗ୍ରେସରୁ ଅଶୋକ କୁମାର ଦାସ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ନିର୍ବାଚନରେ ଭୁବନେଶ୍ୱରର ମତଦାନ ହାର ବୃଦ୍ଧି ଉପରେ
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀ ବିଟ୍ଠଲମାନଙ୍କ ବନକଲାଗି ନୀତି ଚାଲିଛି। ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି ନୀତି କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ରାତି 12 ପର୍ଯ୍ୟନ୍ତ ବନ୍ଦ ରହିବ। ବନକଲାଗି ନୀତି ପରେ ମହାସ୍ନାନ ହୋଇ ପୁଣି ଦର୍ଶନ ସ୍ୱାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ପାଇଁ ସମ୍ୟଲପୁର ଜିଲ୍ଲା ନାକଟି ଦେଉଳରୁ ଆଜି ରଥକାଟ ପୁରୀକୁ ଯାଇଛି। ପ୍ରଥମ ପର୍ଯ୍ୟାୟରେ ରେଢ଼ାଖୋଲ ବନଖଣ୍ଡ ନାକଟି ଦେଉଳ ବ୍ଲକ ଗିରିଶଚନ୍ଦ୍ରପୁର ବନାଞ୍ଚଳ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରୁ 81 ଖଣ୍ଡ ଧୌରା କାଠ, 4 ଖଣ୍ଡ ଅସମ କାଠ ପଠାଯାଇଛି। ତେବେ ଗିରିଶଚନ୍ଦ୍ରପୁର ବନାଞ୍ଚଳରୁ ସମୁଦାୟ 146 ଖଣ୍ଡ କାଠ ପୁରୀ ପଠାଯିବାର ସୂଚନା ରହିଛି। ଆଜି ସୌରଗ୍ରାମଠାରେ ରଥକାଠକୁ ରୀତିନୀତିରେ ପୂଜା କରାଯିବା ପରେ ପୁରୀକୁ ପଠାଯାଇଥିଲା। ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମିଡିଆ ସେଣ୍ଟର ଆଜି ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ମିଡିଆ ସେଣ୍ଟରକୁ ଉଦ୍ଘାଟନ କରିଥିଲେ। ଭବିଷ୍ୟତରେ ଏହି ସେଣ୍ଟର ନିର୍ବାଚନ ପରିଚାଳନା ପାଇଁ ଏକ ସମ୍ପଦ ରୂପେ ବ୍ୟବହାର କରାଯିବା ସହିତ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍ତି। ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ରହିଥିବା ବେଳେ ସମ୍ଭଲପୁର ସେକ୍ସନ ଅନ୍ତର୍ଗତ 55 ନମ୍ଘର ଜାତୀୟ ରାଜପଥରେ କାର୍ଯ୍ୟ ଲାଗି ନିର୍ବାଚନ ଆୟୋଗ ଅନୁମତି ପ୍ରଦାନ କରିଛନ୍ତି। ସମ୍ଭଲପୁର ଜିଲ୍ଲାର ଅଇଁଠାପାଲିରେ 3.5 କିଲୋମିଟର ଦୀର୍ଘ 6-ଲେନ୍ ବିଶିଷ୍ଟ ଫ୍ଲାଏଓଭର ଏବଂ ସମ୍ଭଲପୁର ଜିଲ୍ଲାର 53 ନମ୍ଘର ଜାତୀୟ ରାଜପଥରେ 2-ଲେନ୍ ବିଶିଷ୍ଟ ରୋଡ୍ ଓଭରବ୍ରିଜ୍ କାମ ପାଇଁ ଅନୁମତି ମିଳିଛି, ଫଳରେ ଖୁବ୍ ଶୀଘ୍ର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ। ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନ ପ୍ରତିଷ୍ଠାତା ହେନେରି ଡିଓନାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ମଇ ମାସ 8 ତାରିଖ ଆଜିର ଦିନରେ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳିତ ହୋଇଆସୁଛି। ଅନ୍ତର୍ଜାତୀୟ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନ ସମ୍ପର୍କରେ ଲୋକଙ୍କ ଧାରଣାକୁ ବ୍ୟାପକ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ପୁରୀ ଜିଲ୍ଲା ରେଡ୍କ୍ରସ୍ ଶାଖା ପକ୍ଷରୁ ଆଜି ଏହି ଅବସରରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଚନ୍ଦ୍ର ବେହେରା ଯୋଗଦେଇ ମାନବ ସେବାକୁ ଗୁରୁତ୍ୱ ଦେଇ ରେଡ୍କ୍ରସ୍ ସଂସ୍ଥା କାର୍ଯ୍ୟ କରୁଛି ବୋଲି କହିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏହି ଅବସରରେ ଏକ ଆଲୋଚନା ସଭା ଆୟୋଜିତ ହୋଇଛି। ସମ୍ଭଲପୁରସ୍ଥିତ ବୁଢ଼ାରାଜା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳିତ ହୋଇଛି। ସେହିପରି ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ପାଣିପାଗ। ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ ତାପମାତ୍ରାରେ ବିଶେଷ ବୃଦ୍ଧି ଘଟିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଏବଂ ଗଞ୍ଜାମର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ 30-40 କିଲୋମିଟର ବେଗରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଗତ 10 ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଦେଶରୁ ଗରିବୀ ଦୂର କରିଛି କହିଲେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତାକାଲି ଓଡ଼ିଶାରେ କରିବେ ନିର୍ବାଚନ ପ୍ରଚାର ଏବଂ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।